आकाशवाणी ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଗରିବ ଓ ଅବହେଳିତଙ୍କ ଉନ୍ନତି ପାଇଁ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ର ସରକାରଙ୍କ ମାର୍ଗଦର୍ଶୀ ନୀତି ହୋଇଛି କହିଲେ ପ୍ରଧାନମନ୍ତ୍ରୀ। 2026 ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଏଆଇଏଡିଏମ୍କେ ସହ ମିଶି ନିର୍ବାଚନ ଲଢ଼ିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସରକାର ଗତିଶକ୍ତି ଯୋଜନା ମାଧ୍ୟମରେ ବ୍ୟବସାୟ ସହଜତାକୁ ବୃଦ୍ଧି କରିଛନ୍ତି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗରିବ ଓ ଅବହେଳିତଙ୍କ ଉନ୍ନତି ପାଇଁ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ର ଏବଂ ସେବା ଭାବନା ଆଜି ସରକାରଙ୍କ ମାର୍ଗଦର୍ଶୀ ନୀତି ହୋଇଛି। ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ଆନନ୍ଦପୁର ଧାମରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ୍ ପେଡ୍ ମା କେ ନାମ ଅଭିଯାନ ବିଷୟରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ବିଶ୍ୱରେ ଭୌତିକ ପ୍ରଗତି ମଧ୍ୟରେ ଯୁଦ୍ଧ ସଂଘର୍ଷ ଏବଂ ମାନବୀୟ ମୂଲ୍ୟବୋଧ ସହ ଜଡ଼ିତ ବିଭିନ୍ନ ଆହ୍ୱାନର ଆମେ ସମ୍ମୁଖୀନ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଏହାର ସମାଧାନ ଅଦ୍ୱୈତ ବାଦର ଦର୍ଶନରେ ରହିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ପରମହଂସ ଅଦ୍ୱୈତ ସମ୍ପ୍ରଦାୟର ମନ୍ଦିର ପରିଦର୍ଶନ କରିବା ସହ ପ୍ରମୁଖ ଆଧ୍ୟାତ୍ମିକ ନେତାଙ୍କୁ ଭେଟିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଆଜି ଆନନ୍ଦପୁରରେ ଥିବା ଗୁରୁଜୀ ମହାରାଜ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଆନନ୍ଦପୁର ଧାମ ଆଧ୍ୟାତ୍ମିକ ଏବଂ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ହୋଇଛି। 315 ହେକ୍ଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଧାମରେ ଏକ ଆଧୁନିକ ଗୋଶାଳା ରହିଛି। ଏହି ଗୋଶାଳାରେ 500ରୁ ଉର୍ଦ୍ଧ୍ୱ ଗାଈ ରଖାଯାଇଛି। ଟ୍ରଷ୍ଟ ପକ୍ଷରୁ ଧାମ ପରିସରରେ କୃଷି କାର୍ଯ୍ୟ ସମ୍ପାଦନ ମଧ୍ୟ କରାଯାଉଛି। ଏହାଛଡ଼ା ନିକଟସ୍ଥ ସୁଖପୁର ଗ୍ରାମରେ ଏକ ଦାତବ୍ୟ ଡାକ୍ତରଖାନା, ସୁଖପୁର ଓ ଆନନ୍ଦପୁରରେ ବିଦ୍ୟାଳୟ ଏବଂ ଦେଶର ବିଭିନ୍ନ ସ୍ଥାନରେ ସତ୍ସଙ୍ଗ କେନ୍ଦ୍ରମାନ ପ୍ରତିଷ୍ଠିତ ହୋଇଛି। ଗୁରୁଜୀ ମହାରାଜ ମନ୍ଦିର ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି
संतों की तपस्या से सींचा गया हो, जहां परमार्थ एक परंपरा बन चुका हो, जहां सेवा के संकल्प मानवता के कल्याण का पथ प्रशस्त करते हो, वो धरती साधारण नहीं है।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବାରାଣସୀର ମେହେନ୍ଦିଗଞ୍ଜଠାରେ 3,884 କୋଟିରୁ ଅଧିକ ଟଙ୍କାର 44 ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଗାମୀ 2026 ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଏଆଇଏଡିଏମ୍କେ ନେତୃତ୍ୱାଧୀନ ଏକ ମେଣ୍ଟରେ ସାମିଲ ହୋଇ ନିର୍ବାଚନ ଲଢ଼ିବ। ଆଜି ଚେନ୍ନାଇରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ତାମିଲ ଯୁବକମାନଙ୍କୁ ତାମିଲ ଭାଷାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନର ଡିଏମ୍କେ ସରକାର ତାମିଲ ଭାଷାରେ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁମତି ଦେଉନଥିବା ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ଏତଦ୍ବ୍ୟତୀତ ସେ ଡିଏମ୍କେ ଏବଂ କଂଗ୍ରେସ ଦଳକୁ ସମାଲୋଚନା କରି କହିଛନ୍ତି ସେହି ଦଳଗୁଡ଼ିକ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ସଚେତନ ନ ହୋଇ ନିଜସ୍ୱ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସରକାର ଗତିଶକ୍ତି ଯୋଜନା ମାଧ୍ୟମରେ ବ୍ୟବସାୟ କରିବା ସହଜତାକୁ ବୃଦ୍ଧି କରିଛନ୍ତି। ଜୀବନଧାରଣର ମାନରେ ଉନ୍ନତି ଆସିଛି ଏବଂ ଆଧୁନିକ ଭିତ୍ତିଭୂମି ନିର୍ମାଣ କରିପାରିଛନ୍ତି ଓ ଏକ ଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଗଠନ ହୋଇପାରିଛି। ନୂଆଦିଲ୍ଲୀରେ ଆୟୋଜିତ ଇଟାଲୀ ଭାରତ ବ୍ୟବସାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ଅବସରରେ ଶ୍ରୀ ଜୟଶଙ୍କର କହିଛନ୍ତି ଏହି ପ୍ରୟାସଗୁଡ଼ିକ ଦେଶକୁ ସୁଶାସନ ଦିଗରେ ଅଗ୍ରସର କରାଇବା ସହ ଭାରତକୁ ବିଶ୍ୱ ପାଇଁ ଏକ ପ୍ରମୁଖ ବ୍ୟବସାୟିକ ଅଂଶୀଦାର କରିଛି। ୟୁରୋପୀୟ ସଂଘ କମିଶନର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଦେର୍ ଲେନ୍ 2025 ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ଶେଷ କରିବା ପାଇଁ ଉଭୟ ପକ୍ଷଙ୍କୁ ଦାୟିତ୍ୱ ଦେଇଥିଲେ ବୋଲି ଶ୍ରୀ ଜୟଶଙ୍କର ଆଲୋକପାତ କରିଥିଲେ। ଏହି ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ରାଜିନାମା ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଭାରତ ୟୁରୋପୀୟ ସଂଘ ସଦସ୍ୟମାନଙ୍କ ପାଇଁ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଶ୍ରୀ ଗୋଏଲ କହିଛନ୍ତି ଭାରତ ଆନ୍ତର୍ଜାତୀୟ ସ୍ତରରେ ଉତ୍ପାଦନ ପ୍ରସାରକୁ ସୁଯୋଗ ପ୍ରଦାନ କରୁଛି। ଶ୍ରୀ ଗୋଏଲ ପୁଣି କହିଛନ୍ତି ଭାରତ ଇଟାଲୀ ମିଳିତ ରଣନୈତିକ କାର୍ଯ୍ୟ ଯୋଜନା 2025-2029 ଉଭୟ ଦେଶ ପାଇଁ ସହଭାଗୀ ସମୃଦ୍ଧିର ଏକ ପଥ। ଇଟାଲୀ ଉପପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ତାଜାନି ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ପ୍ରଚୁର ସମ୍ଭାବନା ନିହିତ ଏକ ବିକାଶଶୀଳ ଅର୍ଥନୀତି। ସେ କହିଛନ୍ତି ଉଭୟ ଦେଶର ସହଭାଗିତାକୁ ସଶକ୍ତ କରିବା ତାଙ୍କ ଦେଶର ଲକ୍ଷ୍ୟ ରହିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ମହାରାଷ୍ଟ୍ର ଓ ମୁମ୍ବାଇ ସୃଜନଶୀଳ କ୍ଷେତ୍ରରୁ ଉଦୀୟମାନ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ମୁମ୍ବାଇରେ ୱେବ୍ସ 2025 ଆୟୋଜନ କରାଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ୱେବ୍ସର ପ୍ରସ୍ତୁତି ସମୀକ୍ଷା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ସୂଚନା ଦେଇ କହିଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଏହି କ୍ଷେତ୍ରରେ ୱେବ୍ସ ହେଉଛି ଏକ ବୃହତ୍ ସମ୍ମିଳନୀ। 100ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେ କହିଛନ୍ତି ସୃଜନଶୀଳ ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ମୁମ୍ବାଇରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ଶ୍ରୀ ଫଡ଼ନବିସ୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁମ୍ବାଇରେ ଏହା ଏକମାତ୍ର ପ୍ରତିଷ୍ଠାନ। ଶ୍ରୀ ଫଡ଼ନବିସ୍ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ମଲାଡ୍ଠାରେ ମଧ୍ୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟାର ବିକାଶ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଯୋଜନା କରୁଛି। ଏତଦ୍ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଜାରି ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ତଥା ମୁମ୍ବାଇରେ ଅନେକ ନୂଆ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇନ୍ସୁରାନ୍ସ ଯୋଜନା ନୁହେଁ, ଏହା ଆସ୍ୟୁରାନ୍ସ ଯୋଜନା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆସ୍ୟୁରାନ୍ସ ଯୋଜନାର ଅର୍ଥ ଚିକିତ୍ସା ପାଇଁ କୌଣସି କମ୍ପାନୀ ନିଷ୍ପତ୍ତି ନେଇପାରିବେ ନାହିଁ, ଏଥିପାଇଁ ଦେଶର 30,000ରୁ ଅଧିକ ହସ୍ପିଟାଲ ନିଷ୍ପତ୍ତି ନେବେ। ଏହା ସହିତ ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନାର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଅବସରରେ ଗାଁକୁ ଗାଁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କାର୍ଡ କରିବା ପାଇଁ ସହଯୋଗ କରିବାକୁ ସାଂସଦ ଓ ବିଧାୟକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ସବସେ ବଡ଼ି ବାତ୍ ୟହାଁ ଅଗର ମେ ଓଡ଼ିଶା କି ବାତ୍ କରୁ ତୋ ହମକୋ ଜାନକର ଖୁସି ହୋଗି କି ଆଜ ଲଗଭଗ 1,03,00,000 ପରିବାର यानी 3,51,00,000 लोगों को जो उड़ीसा की जनसंख्या 4,50,00,000 है उसमें 3,51,00,000 लोगों को आज आयुष्मान भारत से जोड़ दिया गया है और 5,00,000 रुपए का हेल्थ कवर दिया गया। आप
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ଦଳୀୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ ରାଜ୍ୟର 1,03,00,000 ପରିବାରର 3,50,00,000 ସଦସ୍ୟ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହେବାକୁ ଥିବାବେଳେ ବୟବନ୍ଦନ ଯୋଜନାରେ 70 ବର୍ଷ ବୟସରୁ ଅଧିକ 23,13,000 ଅଧିକ ହିତାଧିକାରୀ ଉପକୃତ ହେବେ। ଦେଶର 29,000 ଅଧିକ ଡାକ୍ତରଖାନାରେ ହିତାଧିକାରୀମାନଙ୍କୁ ଏହି ଯୋଜନା ଅଧୀନରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏମ୍ସ ପରିଦର୍ଶନ କରି ସେଣ୍ଟ୍ରାଲ ରିସର୍ଚ୍ଚ ଲାବୋରେଟୋରୀର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ବହୁମୁଖୀ ଗ୍ୟାଷ୍ଟ୍ରୋନୋମି ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏମ୍ସ ଭୁବନେଶ୍ୱରର ନୂତନ ୱେବ୍ସାଇଟ୍ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ କାଶ୍ମୀରରେ ଆଉ ଏକ ହୁରିଆତ ଅନୁବନ୍ଧିତ ସଂଗଠନ ଜାମ୍ମୁ କାଶ୍ମୀର ମାସ୍ ମୁଭ୍ମେଣ୍ଟ ବିଚ୍ଛିନ୍ନତାବାଦକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତର ଏକତା ପ୍ରତି ତା'ର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରିଛି। ଏପର୍ଯ୍ୟନ୍ତ ପ୍ରାୟ 12 ହୁରିଆତ ଅନୁବନ୍ଧିତ ସଂଗଠନ ସମ୍ବିଧାନ ଉପରେ ଭରସା ରଖି ବିଚ୍ଛିନ୍ନତାବାଦରୁ ଅଲଗା ହୋଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ସରକାରଙ୍କ ଅଧୀନରେ ଜାମ୍ମୁ କାଶ୍ମୀରରେ ଏକତାର ଭାବନା ଉଜ୍ଜୀବିତ ହୋଇଛି। ସେ କହିଛନ୍ତି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ଦୂରଦୃଷ୍ଟିର ବିଜୟ। ବଜାଜ ଅଟୋ ଲିମିଟେଡ୍ କମ୍ପାନୀର ପୂର୍ବତନ ଉପାଧ୍ୟକ୍ଷ ମଧୁର ବଜାଜଙ୍କର ମୁମ୍ବାଇର ଏକ ଘରୋଇ ହସ୍କିଟାଲରେ 63 ବର୍ଷ ବୟସରେ ପରଲୋକ ହୋଇଛି। ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। 2 ଦିନ ଧରି ହସ୍କିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର 5 ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶ୍ରୀ ବଜାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। କୋଲକାତା ନାଇଟ୍ ରାଇଡର୍ସ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଅଧିନାୟକ ଦାୟିତ୍ୱ ତୁଲାଉଥିବା ଋତୁରାଜ ଗାଏକ୍ୱାଡ଼ଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। 2023 ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶ୍ରୀ ଧୋନି ଶେଷଥର ପାଇଁ ଦଳ ପକ୍ଷରୁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଗରିବ ଓ ଅବହେଳିତଙ୍କ ଉନ୍ନତି ପାଇଁ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ର ସରକାରଙ୍କ ମାର୍ଗଦର୍ଶୀ ନୀତି ହୋଇଛି କହିଲେ ପ୍ରଧାନମନ୍ତ୍ରୀ। 2026 ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଏଆଇଏଡିଏମ୍କେ ସହ ମିଶି ନିର୍ବାଚନ ଲଢ଼ିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଶାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସରକାର ଗତିଶକ୍ତି ଯୋଜନା ମାଧ୍ୟମରେ ବ୍ୟବସାୟ ସହଜତାକୁ ବୃଦ୍ଧି କରିଛନ୍ତି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।